આકાશવાણી સંવાદ પઢુંછંતી મહેશ્વર સાહુ. મુખ્ય સંવાદ. ઓપરેશન સિંદુર ઓ બિહાર ભોટર તાલિકા સંશોધન સમેત વિભિન્ન પ્રસંગ નહી વિરોધીક હટ્ટગોળ જોગુ સંસદર ઉભય ગૃહર કાર્ય બાધાપ્રાપ્ત. વિરોધી દળગુડિકર વિક્ષોભ જોગુ લોકસભા ઓ રાજ્યસભારે સંભવ હેલા નહીં પ્રશ્નકાળ આલોચના. ઉભય ગૃહ અપરાહ્ન 2 જાય મુલતવી. મુંબઈ ટ્રેન વિસ્ફોરણ મામલારે 12 જણ અભિયુક્તંકુ ખલાસ નિર્દેશ વિરુદ્ધરે સુપ્રીમ કોર્ટરે આવેદન કલે મહારાષ્ટ્ર સરકાર. બાંગ્લાદેશર વાયુસેના વિમાન દુર્ઘટણારે મૃત્યુ સંખ્યા 27 વૃદ્ધિ. એવં ફિડે મહિલા ચેસ વિશ્વકપ્ર શેષ 4 મેચરે ભારતર 2 જણ ખેળાળી સ્થાનિત. ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିବସ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି. ଫଳରେ ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ଏ ସମ୍ପର୍କରେ ଶୁଣନ୍ତୁ ରିପୋର୍ଟ.
ଆଜି ପ୍ରଥମ ମୁଲତବୀ ପରେ 12 ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଅପରେସନ୍ ସିନ୍ଦୁର, ବିହାରରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ଦାବି କରି ସ୍ଲୋଗାନ ଦେଇଥିଲେ. ସରକାର ବିରୋଧୀ ସ୍ଲୋଗାନ ଦେଇ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା ବିଜେପି ସାଂସଦ ଜଗଦମ୍ବିକା ପାଲ ବିରୋଧୀ ସାଂସଦମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ ବିରୋଧୀ ସଦସ୍ୟମାନେ ଅଧ୍ୟକ୍ଷଙ୍କ ଅନୁରୋଧକୁ କର୍ଣ୍ଣପାତ କରିନଥିଲେ. ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମଧ୍ୟ ବିରୋଧୀମାନଙ୍କୁ ଗୃହ କାର୍ଯ୍ୟର ସୁପରିଚାଳନାରେ ସହଯୋଗ କରିବାକୁ ଅନୁରୋଧ କରି ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ. ଅଧ୍ୟକ୍ଷ ଜଗଦମ୍ବିକା ପାଲ କହିଥିଲେ ଅପରେସନ୍ ସିନ୍ଦୁର ଉପରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି, କିନ୍ତୁ ବିରୋଧୀ ସଦସ୍ୟମାନେ ଏକଥାକୁ କର୍ଣ୍ଣପାତ ନ କରି ହଟ୍ଟଗୋଳ ଜାରି ରଖିବାରୁ ଅଧ୍ୟକ୍ଷ ଗୃହ କାର୍ଯ୍ୟକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ.
सदन को फिर मजबूर कर रहे हैं कि हम सदन को स्थगित करें. आपसे आज भी आग्रह है कि आप इस सदन को मैं चलाना चाहता हूं.
ଆଜି ପୂର୍ବାହ୍ନ 11 ଲୋକସଭାର ବୈଠକ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ. କୃଷି ଏବଂ କୃଷକଙ୍କ ସହ ଜଡ଼ିତ ପ୍ରଶ୍ନ ଆଲୋଚନା ପାଇଁ ଥିବାରୁ ବାଚସ୍ପତି ଓମ୍ ବିର୍ଲା ବିରୋଧୀ ଦଳକୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚଳାଇବାକୁ ଅନୁରୋଧ କରିଥିଲେ. କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଅଧିକାଂଶ ପ୍ରଶ୍ନ ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ ଥିବାରୁ ଗୃହ କାର୍ଯ୍ୟକୁ ସୁଗମ କରିବାରେ ସହଯୋଗ କରିବା ପାଇଁ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ. ବାଚସ୍ପତି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ପ୍ରଥମେ ବାଚସ୍ପତି ମଧ୍ୟାହ୍ନ 12 ଯାଏ ଗୃହକୁ ମୁଲତବୀ ରଖିଥିଲେ.
କ୍ୱେଶ୍ଚନ ଆୱର କିସାନୋଂ କା ହେ 11 ସବାଲ 20 ମେ ସେ କିସାନୋଁ କେ ମାନ୍ୟ ଅଧ୍ୟକ୍ଷ ମହୋଦୟ ଗରିବୋଁ କେ ଗାଓଁ କେ ପକ୍ଷ ସେ ଭି ମୈଁ ପ୍ରାର୍ଥନା କରତା ହୁଁ କିସାନୋଁ କେ ସବାଲ କୋ ଆନେ ଦେ ଜବାବ ଦେନେ କୋ ତୈୟାର ହେ ହମ ମାନ୍ୟ ସାଂସଦ କା ଜବାବ ତୋ ଦେଙ୍ଗେ ହି ଲେକିନ ସଦନ କେ ମାଧ୍ୟମ ସେ ହମ କିସାନୋଁ କେ ବୀଚ ସରକାର କି ଯୋଜନା ରଖନା ଚାହତେ.
ସେହିପରି ରାଜ୍ୟସଭାରେ ମଧ୍ୟ ଆଜି ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରିବା ଯୋଗୁଁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି. ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ବୈଠକ ବସିବା ମାତ୍ରେ ବିରୋଧୀ ସଦସ୍ୟମାନେ ବିହାରରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଉପରେ ଆଲୋଚନା ପାଇଁ ପୁଣି ଥରେ ଚାପ ପକାଇଥିଲେ. ଗୃହରେ ଅଧ୍ୟକ୍ଷତା କରୁଥିବା ବିଜେପି ସାଂସଦ ଘନଶ୍ୟାମ ତିୱାରୀ ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ହଟ୍ଟଗୋଳ ଯୋଗୁଁ ସମ୍ଭବ ହୋଇପାରିନଥିଲା. ଏହି ସମୟରେ ଅଧ୍ୟକ୍ଷ ଶ୍ରୀ ତିୱାରୀ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ଙ୍କ ଇସ୍ତଫା ସମ୍ପର୍କରେ ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ. ପରେ ଅଧ୍ୟକ୍ଷ ଗୃହ କାର୍ଯ୍ୟକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ. ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା.
ବିହାରରେ ଚାଲିଥିବା ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନକୁ ବିରୋଧ କରି ଆଜି ସଂସଦର ମକରଦ୍ୱାରଠାରେ ବିରୋଧୀ ଦଳଗୁଡ଼ିକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି. ସଂସଦର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ଼ ଧରି ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନର ଉଦ୍ଦେଶ୍ୟ ଏବଂ ବୈଧତା ସମ୍ପର୍କରେ ସରକାରଙ୍କଠାରୁ ସ୍ପଷ୍ଟୀକରଣ ଦାବି କରି ସ୍ଲୋଗାନ ଦେଇଥିଲେ. କଂଗ୍ରେସ, ସମାଜବାଦୀ ପାର୍ଟି, ଆର୍ଜେଡି, ଟିଏମ୍ସି, ଡିଏମ୍କେ ଏବଂ ଅନ୍ୟ ବିରୋଧୀ ରାଜନୈତିକ ଦଳର ସାଂସଦମାନେ ଏହି ବିକ୍ଷୋଭରେ ସାମିଲ ହୋଇ ସ୍ୱତନ୍ତ୍ର ନିର୍ବାଚନ ଆୟୁକ୍ତଙ୍କ ଏହି ସ୍ୱତନ୍ତ୍ର ବ୍ୟବସ୍ଥାର ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି. ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ଧନଖଡ଼ଙ୍କୁ ଭାରତର ଉପରାଷ୍ଟ୍ରପତି ସମେତ ବିଭିନ୍ନ ପଦପଦବୀରେ ଦେଶସେବା କରିବାର ଅନେକ ସୁଯୋଗ ମିଳିଛି. ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗତକାଲି ଉପରାଷ୍ଟ୍ରପତି ପଦରୁ ଶ୍ରୀ ଧନଖଡ଼ ଇସ୍ତଫା ଦେଇଥିଲେ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାର 12 ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ ପାଇଁ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମହାରାଷ୍ଟ୍ର ସରକାର ଆଜି ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି। ଆସନ୍ତା 24 ତାରିଖରେ ଏହି ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି। 2006 ମସିହା ଜୁଲାଇ 11 ତାରିଖରେ ଘଟିଥିବା ଏହି ବିସ୍ଫୋରଣରେ 180ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ମାମଲାର ଶୁଣାଣି କରି 2015 ମସିହାରେ ମୁମ୍ବାଇ ସ୍ୱତନ୍ତ୍ର ଅଦାଲତ ଦେଇଥିବା ରାୟକୁ ଖାରଜ କରି ବମ୍ବେ ହାଇକୋର୍ଟ ଗତକାଲି 12 ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ରାୟ ଦେଇଥିଲେ। ସ୍ୱତନ୍ତ୍ର ଅଦାଲତରେ ଦାଖଲ ହୋଇଥିବା ପ୍ରମାଣ ଯଥେଷ୍ଟ ନୁହେଁ ଏବଂ ବିସ୍ଫୋରଣରେ ବ୍ୟବହୃତ ହୋଇଥିବା ବୋମା ସମ୍ପର୍କରେ ପ୍ରତିପକ୍ଷ ସ୍ପଷ୍ଟ ଭାବେ ଉପସ୍ଥାପନ କରିପାରିନଥିବା ଦର୍ଶାଇ ମୁମ୍ବାଇ ହାଇକୋର୍ଟ ସ୍ୱତନ୍ତ୍ର ଅଦାଲତଙ୍କ ରାୟକୁ ଖାରଜ କରିଥିଲେ। ଭାରତୀୟ ବାୟୁସେନାରେ ସାମିଲ ହେବା ପାଇଁ ଆଜି ଆମେରିକାରୁ ପ୍ରଥମ ବ୍ୟାଚ୍ ଆପାଚି ହେଲିକପ୍ଟର ଅଣାଯାଇଛି। ଏହି ଅତ୍ୟାଧୁନିକ ହେଲିକପ୍ଟରଗୁଡ଼ିକର ଉନ୍ନତ ଯୁଦ୍ଧ କ୍ଷମତା ରହିଛି। ଉନ୍ନତ ଅସ୍ତ୍ରଶସ୍ତ୍ର, ସେନ୍ସର ଏବଂ ପାଣିପାଗ ନିର୍ଣ୍ଣାୟ କ୍ଷମତାରେ ସଜ୍ଜିତ ଏହି ହେଲିକପ୍ଟରଗୁଡ଼ିକ ଅତ୍ୟାଧୁନିକ ଇଞ୍ଜିନିୟରିଂ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି। ଆପାଚି ହେଲିକପ୍ଟର ସାମିଲ ହେବା ଦ୍ୱାରା ଭାରତୀୟ ବାୟୁସେନାର ଉଲ୍ଲେଖନୀୟ ଦକ୍ଷତା ବୃଦ୍ଧି ପାଇବ ବୋଲି କୁହାଯାଉଛି। 2015 ମସିହାରେ ଆମେରିକା ସରକାର ଏବଂ ବୋଇଂ ସହିତ ଚୁକ୍ତିନାମା ଅନୁଯାୟୀ ଭାରତୀୟ ବାୟୁସେନା 22ଟି ଆପାଚି ହେଲିକପ୍ଟର କିଣିଥିଲା। ବାଂଲାଦେଶ ବାୟୁସେନାର F-7 ଲଢୁଆ ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 27କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ 25 ଜଣ ଶିଶୁ ଅଛନ୍ତି। ଏହି ପ୍ରଶିକ୍ଷଣ ବିମାନଟି ଗତକାଲି ଅପରାହ୍ନ 2 ସମୟରେ ଢାକା ନିକଟ ମାଇଲଷ୍ଟୋନ୍ ସ୍କୁଲ ଏବଂ କଲେଜ ପରିସରରେ ଖସିପଡ଼ିଥିଲା। ଏଥିରେ 169 ଜଣ ଆହତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା 78 ଜଣ ଢାକାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଆନ୍ତଃ ସାର୍ବଜନୀନ ସୂଚନା ପ୍ରଦାନକାରୀ ସଂସ୍ଥା କହିଛି। ସେଠାକାର ବାୟୁସେନା ପାଖରେ ଦେଶର ଅନ୍ୟ ଘାଟିଗୁଡ଼ିକରୁ ଏପରି ପ୍ରଶିକ୍ଷଣ ପରିଚାଳନା କରିବାର ବିକଳ୍ପ ରହିଥିଲେ ମଧ୍ୟ ଢାକା ଭଳି ସହରରେ ଯୁଦ୍ଧ ବିମାନ ପ୍ରଶିକ୍ଷଣ ପରିଚାଳନା କରିବାର ଯଥାର୍ଥତାକୁ ନେଇ ବାଂଲାଦେଶର ସାମରିକ ଏବଂ ବେସାମରିକ ବିମାନ ଚଳାଚଳ କର୍ମଚାରୀମାନେ ପ୍ରଶ୍ନ ଉଠାଇଛନ୍ତି। ବ୍ରିଟିଶ ନୌସେନାର F-35 ଯୁଦ୍ଧ ବିମାନର ସଫଳ ମରାମତି ପରେ ଆଜି ପୁଣି ଯାତ୍ରା ଆରମ୍ଭ କରିଛି। ବିମାନଟି ଗତ ଜୁନ୍ 14 ତାରିଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତିରୁଅନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। ବିମାନଟିର ମରାମତି ପାଇଁ ଇଂଲଣ୍ଡର ଏକ ଇଞ୍ଜିନିୟରିଂ ଦଳ ଜୁଲାଇ 6 ତାରିଖରୁ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବ୍ୟାପକ ରକ୍ଷଣାବେକ୍ଷଣ ଓ ସୁରକ୍ଷା ଯାଞ୍ଚ ପରେ ଏହି ଜେଟ୍ ବିମାନଟି ପୁଣି ଥରେ ସକ୍ଷମ ହୋଇ ଉଡ଼ାଣ କରିଛି। ବିହାର ବିଧାନସଭାରେ ଆଜି RJD କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମହାମେଣ୍ଟର ସଦସ୍ୟମାନେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କ୍ରମାଗତ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ପରିଚାଳନାରେ ବାଧା ଉପୁଜିବାରୁ ବାଚସ୍ପତି ନନ୍ଦକିଶୋର ଯାଦବ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି। ଆଜି ବିହାର ବିଧାନସଭା ମୌସୁମୀ ଅଧିବେଶନର 2ୟ ଦିବସ। ବିରୋଧୀ ମହାମେଣ୍ଟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏବଂ ଜନସାଧାରଣଙ୍କ ସୁରକ୍ଷା ପ୍ରସଙ୍ଗ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ନୀତିଶ ସରକାରଙ୍କୁ ବିରୋଧ କରିଥିଲେ। ସକାଳ 11ଟାରେ ବିରୋଧୀ CPI, ML ଏବଂ RJDର ସଦସ୍ୟମାନେ କଳା ପୋଷାକ ପିନ୍ଧି ଏବଂ ପ୍ଲାକାର୍ଡ଼ ଧରି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ନିଜ ନିଜ ଆସନକୁ ଫେରିଯିବା ପାଇଁ ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ସେମାନଙ୍କର ବିକ୍ଷୋଭ ଜାରି ରଖିଥିଲେ। ବିକ୍ଷୋଭ ସମୟରେ କିଛି ସଦସ୍ୟ ସାମ୍ବାଦିକଙ୍କ ଟେବୁଲ ଓଲଟାଇବାକୁ ଚେଷ୍ଟା କରିଥିଲେ। ସଦସ୍ୟମାନଙ୍କ ଏଭଳି ବିଶୃଙ୍ଖଳିତ ଆଚରଣକୁ ବାଚସ୍ପତି ତୀବ୍ର ସମାଲୋଚନା କରିବା ସହ ଗୃହ କାର୍ଯ୍ୟକୁ ଅପରାହ୍ନ 2 ଯାଏ ମୁଲତବୀ ରଖିଛନ୍ତି। ଜର୍ଜିଆର ବାଟୁମିଠାରେ ଆଜିଠାରୁ ଆରମ୍ଭ ହେଉଥିବା ଫିଡେ ମହିଳା ଚେସ୍ ବିଶ୍ୱକପ୍ର ଶେଷ 4ଟି ମ୍ୟାଚ୍ରେ 2 ଭାରତୀୟ ଖେଳାଳି ସ୍ଥାନ ପାଇବେ। ଏହି ପ୍ରତିଯୋଗିତାର ସେମିଫାଇନାଲ ପର୍ଯ୍ୟାୟକୁ ଦିବ୍ୟା ଦେଶମୁଖ ଦ୍ୱିତୀୟ ଭାରତୀୟ ମହିଳା ଖେଳାଳି ଭାବେ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲ ପର୍ଯ୍ୟାୟରେ ଦିବ୍ୟା ଦେଶମୁଖ ଚୀନ୍ର ଗ୍ରାଣ୍ଡମାଷ୍ଟର ଟାନ୍ ଜୋଙ୍ଗିଙ୍କୁ ଭେଟିବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଅପରେସନ ସିନ୍ଦୁର ଓ ବିହାର ଭୋଟର ତାଲିକା ସଂଶୋଧନ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ। ଉଭୟ ଗୃହ ଅପରାହ୍ନ 2 ଯାଏ ମୁଲତବୀ। ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ 12 ଜଣ ଅଭିଯୁକ୍ତଙ୍କୁ ଖଲାସ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କଲେ ମହାରାଷ୍ଟ୍ର ସରକାର। ବାଂଲାଦେଶରେ ବାୟୁସେନା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 27କୁ ବୃଦ୍ଧି ଏବଂ ଫିଡେ ମହିଳା ଚେସ୍ ବିଶ୍ୱକପ୍ର ଶେଷ 4ଟି ମ୍ୟାଚ୍ରେ ଭାରତର 2 ଜଣ ଖେଳାଳି ସ୍ଥାନିତ। ସମ୍ବାଦ ଶେଷ ହେଲା।